ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଉପରାଷ୍ଟ୍ରପତି ପଦ ଲାଗି ଆଇବାକାଲ ହେବା ନିର୍ବାଚନ। ନୂଆଦିଲ୍ଲୀ ନ ହେଇଛି ଓଡ଼ିଶା ବିଜେପି ସାଂସଦମାନଙ୍କର ବୈଠକ। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଆଇବା 17 ତାରିଖ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ଫି ବଛର ଏପ୍ରିଲ ମାସ ସାର ବାଣ୍ଟବାରକେ ନେଇକରି ତୟାରୀ କରବାରକେ ପେକ୍ସମାନଙ୍କୁ ସରକାରଙ୍କର ପରାମର୍ଶ। ଆଉ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କର ପରଲୋକ। ଉପରାଷ୍ଟ୍ରପତି ପଦ ଲାଗି ଆଇବାକାଲ ନିର୍ବାଚନ ହେବା। ଏହି ପଦ ଲାଗି ଏନ୍ଡିଏ ତରଫ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ପ୍ରାର୍ଥୀ ଥିବାର ବେଲ୍କେ ଇଣ୍ଡିମେଣ୍ଟର ପ୍ରାର୍ଥୀ ସୁପ୍ରିମକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡୀ ରହିଛନ୍। ଆଇବାକାଲ ଦିନର 10 ବଜେନୁ ବେଲବୁଡ଼ର 5 ବଜେ ତକ ମତଦାନ ହେବା। ସଞ୍ଜବେଲର 6 ବଜେନୁ ଭୋଟ୍ ଗନ୍ତି ମୂଲ ହେବା। ଉପରାଷ୍ଟ୍ରପତି ନିର୍ବାଚନକେ ନେଇକରି ନୂଆଦିଲ୍ଲୀଠାରେ ଆଜି ଓଡ଼ିଶା ବିଜେପି ସାଂସଦମାନଙ୍କର ବୈଠକ ହୋଇଯାଇଛି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କର ସରକାରୀ ବାସଭବନଠାରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଭିଲ ଯୋଗ ଦେଇଥିଲେ। ବୈଠକ ଉତ୍ତରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍,
ଆଉ ଏଣୁକରି ସଂଖ୍ୟା ଯୋଉଠି ଯାହାର ଅଧିକ ଅଛି ସେ ଜିତିବ, ଆଉ ଆମେ ସୁନିଶ୍ଚିତ ବିଜୟୀ ହେବୁ।
ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦଳର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କର ସହିତ ସାଂସଦମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 17 ତାରିଖ ଦିନ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଉଦ୍ଘାଟନ କରିବେ। ଏ ବାବଦେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍। ସେ କହିଛନ୍, ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସାରା ଦେଶରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଉ ଅଲଗା ସ୍ୱାସ୍ଥ୍ୟ ସଂସ୍ଥାମାନଙ୍କେ 75,000 ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା। ଏହି ଶିବିରମାନଙ୍କେ ମହିଳା ଆଉ ଛୁଆମାନଙ୍କର ଆବଶ୍ୟକତାକେ ନଜରଥି ରଖିକରି ସେବା ସୁବିଧା ଯୋଗାଇ ଦିଆଯିବା। ତାର ସହିତ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ପୋଷଣ ମାସ ପାଳନ କରାଯିବା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍। କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କର ସାମାଜିକ ଆଉ ଅର୍ଥନୈତିକ ସ୍ଥିତିକେ କଫି ଚାଷ ବର୍କସ୍ କରବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। 4 ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିକରି ରାଜ୍ୟପାଳ ଶ୍ରୀ କମ୍ଭମ୍ ପାଟି କଫି ଚାଷ ବୁଲି ଦେଖବାର ସହିତ କଫି ବୋର୍ଡର ସଦସ୍ୟମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଜିଲ୍ଲାନ କଫି ଚାଷକେ ଆହୁରି ବଢ଼ାବାର ଆଉ ଚାଷୀମାନଙ୍କୁ ତହକାବାର ଲାଗି ଜିଲ୍ଲା ପ୍ରଶାସନକେ ପରାମର୍ଶ ଦେଇଛନ୍। ଇତାର ସହିତ ଜିଲ୍ଲାନ ଥିବା ପର୍ଯ୍ୟଟନସ୍ଥଳୀମାନଙ୍କର ବିକାଶ ଉପରେ ଜୋର୍ ଦେଇଛନ୍। ସରକାରୀ ଅନୁଦାନ ନାଇଁ ପାଇକରି ତିଆର ହୋଇଥିବା କୋଠାମାନଙ୍କର କାମକେ ବନ୍ଦ କରିବାର ଲାଗି ରାଜ୍ୟ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ଏତକର କୋଠାବାଡ଼ି ପ୍ଲାନ୍ ଅନୁମୋଦନ ଆଗନୁ ବିଲ୍ଡରମାନଙ୍କ ସହିତ ସମକୁ ଅକୁପେସନ୍ ସାର୍ଟିଫିକେଟ୍ ଦେବାର ବାବଦେ ଅଣ୍ଡରଟେକିଂ ରଖବାରକେ ପଡ଼ବା। ଇତାର ସହିତ ନିର୍ମାଣ ଜାଗାମାନଙ୍କେ ଅନୁମୋଦିତ ଯୋଜନା ଆଉ ନିର୍ମାଣ ନକ୍ସାର ଭି ପ୍ରଦର୍ଶନ କରାଯିବା। କୁଠା ତିଆରି କାମ ସରିଲେ ଅଧିଗ୍ରହଣ ପ୍ରମାଣପତ୍ର ପରିଦର୍ଶନ ଉତ୍ତରୁ ଖାଲି ପ୍ରାଧିକରଣ ତରଫ ଜାରି କରାଯିବା ବୋଲି ବିଜ୍ଞପ୍ତିଥି କୁହାଯାଇଛି। ଏହି କ୍ଷେତ୍ରଟି କେନ୍ସି ଭୁଲ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ରାଜ୍ୟ ବେଆଇନ ନିର୍ମାଣକେ ଆୟତ କରିବା ଲାଗି ବିଭାଗ ତରଫ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଜିଏସ୍ଟି ପରିଷଦର ବୈଠକଟି ବହୁତଟି କ୍ଷେତ୍ର ଟିକସ ଦର ପୂରାପୂରି ହଟେଇ ନିଆଯାଇଥିବା ବେଳେ ଆଉ କେତେଟା କ୍ଷେତ୍ରଟି ଇତାକେ କମ୍ କରାଯାଇଛି। ବୟନଶିଳ୍ପ କ୍ଷେତ୍ର ଭିତରେ ଜିଏସ୍ଟି ସଂସ୍କାର ଗୋଟିଏ ବଡ଼ ବଦଲାବ ଆଣବା ବୋଲି କୁହାଯାଉଛି। ଏହି ମାସର 22 ତାରିଖରୁ ଲାଗୁ ହେବାରକେ ଥିବା ନୂଆ ଜିଏସ୍ଟି ଦର ବୟନଶିଳ୍ପ କ୍ଷେତ୍ରରେ ଥିବା ସମସ୍ୟା ଦୂର କରବାର ସହିତ ଲୋକର ଘିନ୍ବାର କ୍ଷମତା ଆଉ ଚାହିଦା ବଢ଼ାବା। ଏହି କ୍ଷେତ୍ରଟି କାମ କରୁଥିବା ବିଶେଷଜ୍ଞ ଆଉ କର୍ମଜୀବୀମାନେ ଭି ଇତାର ଜରିଏ ଲାଭ ପାଇବେ। ବୟନଶିଳ୍ପ କ୍ଷେତ୍ରଟି ମୁନୁଷ ତିଆରି ଫାଇବର କ୍ଷେତ୍ରର ଟିକସ ହାର 18%-5% କମ୍ କରାଯାଇଛି। ଜିଏସ୍ଟି ପରିଷଦ ତରଫ ହାତ ତିଆରି କପଡ଼ା, ପାପୋଛ, ଗାଲିଚା ବାଗିର ଦରବ ଉପରେ ଜିଏସ୍ଟି ହାର 5% କମ୍ କରାଯାଇଛି। କେନ୍ଦ୍ର ସରକାରଙ୍କ ଜିଏସ୍ଟି ସଂସ୍କାରକେ ଭିନ୍ ଭିନ୍ ମହଲନୁ ସ୍ୱାଗତ କରାଯାଇଛି। ନୂଆ ଜିଏସ୍ଟି ନୀତି ଦେଶର ଅର୍ଥନୀତିକେ ଆହୁରି ବର୍କସ୍ କରବା ବୋଲି ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗର ଅର୍ଥନୀତି ଅଧ୍ୟାପକ ଶ୍ରୀକାନ୍ତ ଯୋଶୀ କହିଛନ୍,
ସରକାରଙ୍କର ପଦକ୍ଷେପ ସ୍ୱାଗତଯୋଗ୍ୟ ପଦକ୍ଷେପ। ଜିଏସ୍ଟି 2 ଦର ନିର୍ଦ୍ଧାରଣ କରିଥିବାରୁ ବହୁତ ସଂଖ୍ୟାରେ ଲୋକ ଉପକୃତ ହେବେ, ଲୋକଙ୍କର କ୍ରୟ ଶକ୍ତି ବଢ଼ିବ। ଯୋଉଟା ଆଗରୁ କମ୍ ଜିନିଷ କିଣୁଥିଲେ ଏବେ ଅଧିକା ଜିନିଷ କିଣିବେ, ଅଧିକା ଜିନିଷ କିଣିବା ଫଳରେ ଆମର ଡିମାଣ୍ଡ ବଢ଼ିବ, ଡିମାଣ୍ଡ ବଢ଼ିବା ଫଳରେ ଆମର ଉତ୍ପାଦନ ବଢ଼ିବ, ଉତ୍ପାଦନ ବଢ଼ିବା ଫଳରେ ଆମର ଏମ୍ପ୍ଲୟମେଣ୍ଟକୁ ନିଶ୍ଚୟ ପ୍ରଭାବ ପକାଇବ, ଆଉ ଏମ୍ପ୍ଲୟମେଣ୍ଟକୁ ପ୍ରଭାବ ପକାଇଲେ ଆଉ ଥରେ ପୁଣି ଥରେ ରିଜେନେରେସନ ହେବ, ଆଉ ଲୋକମାନେ ପୁଣି ଥରେ ଇନକମ୍ ତାଙ୍କର ବଢ଼ିବ, ଇନକମ୍ ବଢ଼ିବା ଫଳରେ ଆଉ ଥରେ ରିବାଉଣ୍ଡ ଗ୍ରୋଥ ସାଇକେଲରେ ସେଟା ପରିଣତ ହୋଇପାରିବ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ସରକାର ଫି ବଛର ଏପ୍ରିଲ ମାସନୁ ସାର ବାଣ୍ଟବାରକେ ନେଇକରି ତୟାରୀ ମୂଲ କରବାରକେ ସବୁ ପ୍ୟାକ୍ସମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇ ବାବଦେ ସମବାୟ ବିଭାଗ ତରଫ ସମବାୟ ସମିତି ଉପନିବନ୍ଧକ ଡିଆର୍ସିଏସ୍ମାନଙ୍କୁ ଚିଠି ଲେଖାଯାଇଛି। ମହଜୁଦ ଥିବା ସାର 7 ଦିନ ଭିତରେ ବାଣ୍ଟବାରକେ ବିଲ୍ ନିର୍ଦ୍ଦେଶ ଦିଆଯାଇଛି। ପ୍ୟାକ୍ସମାନେ ସାର ବାଣ୍ଟବାରଥି ସାମିଲ ନାହିଁ ହେଲେ ଧାନଗିନାଥି ସାମିଲ ହୋଇନାଇପାରନ୍ ବୋଲି ଚିଠିଥି କୁହାଯାଇଛି। ସବୁ ପ୍ୟାକ୍ସ ନିଜର ଲାଇସେନ୍ସ ନବୀକରଣ କରବାରକେ ବିଲ୍ ପରାମର୍ଶ ଦିଆଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଲ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଲିତ ଜନ ଅଭିଯୋଗ ଶୁଣାଣି କରିଛନ୍। ସମ୍ବଲପୁର ଜିଲ୍ଲା ଜମିନକିରା ବ୍ଲକ କାର୍ଯ୍ୟାଳୟନ ଜିଲ୍ଲା ପ୍ରଶାସନର ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଥି 66ଟା ଅଭିଯୋଗ ଆଗତ ହୋଇଥିବା ବେଳକେ ସେଥିର୍ ଭିତରୁ 2ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଥି 109ଟା ଅଭିଯୋଗ ଆସିଥିବା ବେଳକେ 47ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। 3 ଜଣଙ୍କୁ ରେଡ୍କ୍ରସ ପାଣ୍ଠିନୁ 20,000 ଟଙ୍କା ଆର୍ଥିକ ସାହାଯ୍ୟ ବିଲ୍ ଦିଆଯାଇଥିଲା। ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିରଥି 106ଟା ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ କଲ୍ୟାଣ ମଣ୍ଡପଠାରେ ହୋଇଥିବା ଜନଶୁଣାଣି ଶିବିରଥି 18ଟା ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଥି 131ଟା ଅଭିଯୋଗ ଆସିଥିଲା। ଏହି ଅବସରରେ 7ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିବା ବେଳେ 5ଟା ଅଭିଯୋଗକେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକେ ପଠାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ସଦ୍ଭାବନା ଗୃହନ ହୋଇଥିବା ଜନଶୁଣାଣି ଶିବିରଥି 54ଟା ଅଭିଯୋଗ ଆଗତ ହୋଇଥିଲା। ଏ ଅବସରରେ ଜିଲ୍ଲାପାଳ ଘରକେ ଫେରିଥିବା ଜଣେ ଦାଦନ ଶ୍ରମିକଙ୍କୁ 10,000 ଟଙ୍କା ରେଡ୍କ୍ରସ ପାଣ୍ଠିନୁ ସାହାଯ୍ୟ ଦେଇଥିଲେ। ଜଣେ ଦିବ୍ୟାଙ୍ଗଙ୍କୁ ଭିଲ୍ ହ୍ୱିଲ୍ ଚେୟାର ସହିତ 5,000 ଟଙ୍କା ସାହାଯ୍ୟ ଯୋଗାଇ ଦିଆଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ବିଧାୟକ ଆଉ ଆଘର ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ 78 ବର୍ଷ ବୟସ ହୋଇଥିଲା। ଶାରୀରିକ ଅସୁସ୍ଥତା ଲାଗି କିଛିଦିନ ହେଲା ରାଜ୍ୟ ବାହାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ଚାଲିଥିବାର ଅବସ୍ଥାଟି ଆଜି ତାଙ୍କର ପରଲୋକ ହୋଇଥିବାର ଜଣାପଡ଼ିଛି। ଶ୍ରୀ ଢୋଲକିଆ ନୂଆପଡ଼ା ଆସନରୁ 4ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଦୁଃଖ ପ୍ରକାଶ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିକି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ ଢୋଲକିଆଙ୍କ ରାଜନୀତି ଆଉ ସମାଜସେବା କ୍ଷେତ୍ରଥି ଅବଦାନ ସବୁଦିନେ ସୁର୍ତା ରହିବା ବୋଲି କହିଛନ୍। ଡିଜିଟାଲ ଯୁଗେ ସ୍ୱାକ୍ଷରତାକେ ତହଙ୍କାବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଇଛି ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ। ସମାଜର ଫି ଲୋକେ ସ୍ୱାକ୍ଷର କରବାର ଉପରେ ଗୁରୁତ୍ୱ ଦେଇକରି 1967 ଏହି ଦିବସ ପାଳନ କରାଯାଉଛି। ସ୍ୱାକ୍ଷରତା ବାବଦେ ଲୋକ ସଚେତନ କରବାରକେ ଏହି ଦିବସ ପାଳନ କରାଯାଇଛି। 2011 ଜନଗଣନା ଅନୁସାରେ ଭାରତର ସ୍ୱାକ୍ଷରତା ହାର 74.4% ରହିଥିବା ବେଳେ ମହିଳାମାନଙ୍କର ସ୍ୱାକ୍ଷରତା ହାର 65.46 ଆଉ ପୁରୁଷମାନଙ୍କର ସ୍ୱାକ୍ଷରତା ହାର 82.14% ରହିଥିଲା। ବୌଦ୍ଧ ଜିଲ୍ଲା ବନ ବିଭାଗ ତରଫ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ମୂଲ କରାଯାଇଛି। ପୁରୁଣା କଟକ ବନାଞ୍ଚଳ ତରଫ ଭିନ୍ ଭିନ୍ ପଞ୍ଚାୟତକେ ଚାରା ବାଣ୍ଟାଯିବାର ମୂଲ କରାଯାଇଛି। ଏହି ଅବସରରେ ଗୋଟିଏ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଗାଁ ଗାଁ ବୁଲିକରି ଗଛ ଜଗାବା ଲାଗି ଲୋକ ସଚେତନ କରବା। ବରଗଡ଼ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ତରଫ କର୍ମକ୍ଷେତ୍ରଟି ମହିଳାମାନଙ୍କର ଉପରେ ହେଉଥିବା ଯୌନ ନିର୍ଯାତନା ନିଷେଧ ବାବଦ ଗୋଟିଏ ଦିନିକିଆ କର୍ମଶାଳା ହୋଇଯାଇଛି। ଏହି ଅବସରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସବୁ ସଭ୍ୟଙ୍କ ସହିତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିକରି ପୋଷ ଆଇନ ବାବଦେ ଆଲୋଚନା କରିଥିଲେ। ସୁରକ୍ଷିତ ଟ୍ରେନ୍ ଚଳାଚଳକେ ନେଇକରି ସଜାଗ ଆଉ ସତର୍କତା ଲାଗି ସମ୍ବଲପୁର ଜିଲ୍ଲା ଦେବାହାଲ ଷ୍ଟେସନ ମାଷ୍ଟର ହିମାଂଶୁ ଶେଖରଙ୍କୁ ସମ୍ବଲପୁର ରେଲମଣ୍ଡଳ ତରଫ ସମ୍ମାନିତ କରାଯାଇଛି। ତାଙ୍କର କର୍ତ୍ତବ୍ୟ ନିଷ୍ଠା ଆଉ ସମର୍ପଣ ଲାଗି ସମ୍ବଲପୁର ରେଲ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀ ତାଙ୍କୁ ପୁରସ୍କୃତ କରିଛନ୍। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗରନ ଫେର୍ ଗୋଟେ ଘୂର୍ଣ୍ଣିବଲୟ ବନିଛି। ଇତାର ପ୍ରଭାବଟି ଆଇବା 13 ତାରିଖ ତକ ଓଡ଼ିଶାନ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଇଲାକାନ ବର୍ଷା ହୋଇପାରେ। କୋରାପୁଟ ଆଉ ମାଲକାନଗିରିନ ଘଡ଼ଘଡ଼ି ସଙ୍ଗେ ଅତି ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଡ଼େ ହୀରାକୁଦ ଜଳଭଣ୍ଡାରନ ଜଳସ୍ତର କମ୍ବାନୁ ଆଜି ଫେର୍ 2ଟା ଗେଟ୍ ବନ୍ଦ କରାଯାଇଛି। ଏଛେନ୍ 2ଟା ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସଞ୍ଜବେଳର 6 ବଜେ ତକ ଜଳଭଣ୍ଡାର ଜଳସ୍ତର 627.27 ଫୁଟ ରହିଛି। ଶେଷ ମୁଖିଆ ଖବର ଫେରଘେ। ଉପରାଷ୍ଟ୍ରପତି ପଦ ଲାଗି ଆଇବାକାଲ ହେବା ନିର୍ବାଚନ। ନୂଆଦିଲ୍ଲୀନ ହୋଇଛି ଓଡ଼ିଶା ବିଜେପି ସାଂସଦମାନଙ୍କର ବୈଠକ। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଆଇବା 17 ତାରିଖ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟ ଫି ବଛର ଏପ୍ରିଲ ମାସ ସାର ବାଣ୍ଟବାରକେ ନେଇକରି ତୟାରୀ କରବାରକେ ପ୍ୟାକ୍ସମାନଙ୍କୁ ସରକାରଙ୍କ ପରାମର୍ଶ ଆଉ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପରଲୋକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।